ହ୍ୟାଲୋ
ହ୍ୟାଲୋ
ଆଜ୍ଞା ନମସ୍କାର
ବିପି ଟେଷ୍ଟ କଲେ ଆମକୁ ଥାଇରଏଡ଼ ହବ ନା
ଟେଷ୍ଟ ହେବା ଦ୍ୱାରା ମାସ ମାସ ଟେଷ୍ଟ ହେଲା ଦ୍ୱାରା ଆମେ ଜାଣିପାରୁଛେ ଆମର ବିପି କେତେ ବଢୁଛି କେତେ କମୁଛି ଆଉ ଥରେ କହିବେ ହେଲା
କହୁଛି।